ନମସ୍କାର, ମୋ ନାଁ ଆରତୀ ପରିଡ଼ା। ମୁଁ ବରମୁଣ୍ଡା ଫାୟାର ଷ୍ଟେସନ ଭଗବତ ମଠ ବସ୍ତିରୁ କହୁଥିଲି। ଆମର ଡ୍ରେନ ବହୁତ ଅପରିଷ୍କାର ହେଇଛି, ପ୍ଲସ ଡ୍ରେନ ର ଢାଙ୍କୁଣୀ ନାହିଁ। ଡ୍ରେନ ଟା ଟିକେ ସଫା ସଫି ହେଲେ, ପରିଷ୍କାର ହେଲେ ପାଣିଟା ସ୍ୱଚ୍ଛ ପାଣି ଯା ଯିବା ଆସିବା କରନ୍ତା, ଆଉ ଲୋକମାନେ ବି ପରିଷ୍କାର ରୁହନ୍ତେ। ଏଇଟା ବହୁତ ଅପରିଷ୍କାର ସ୍ମେଲ ହବାରୁ ଲୋକମାନେ ଖରାପ ହଉଛନ୍ତି, ଆଉ ସ୍ମେଲ ହଉଛି, ରହି ହଉନି, ରୋଡ ରେ ବସି ହଉନି କି ଠିଆ ହେଇ ହଉନି। ଟିକେ ପରିଷ୍କାର ପରିଚ୍ଛନ୍ନ ହେଲେ ଆମେ ମାନେ ଉପକୃତ ହୁଅନ୍ତୁ।
ଆଉ